ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଆଜି ସକାଳ 9:30 ସମୟରେ ମହାପ୍ରଭୁଙ୍କ ରଥଟଣା ଅନୁଷ୍ଠିତ ହେବ। ଗତକାଲି ତିନି ରଥ ବଡ଼ଦାଣ୍ଡରେ ଅଟକି ରହିଛନ୍ତି। ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ବଡ଼ଗଣ୍ଡି ଛକରେ ଅଟକି ରହିଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମାର୍କେଟ ଛକରେ ରହିଛନ୍ତି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୋଟିଏ ଥର ଟଣାଯାଇ ସିଂହଦ୍ୱାର ନିକଟରେ ଅଟକି ରହିଛି। ବିଧି ଅନୁଯାୟୀ ଆଜି ତିନି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିକୁ ନିଆଯିବ। ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କ ସେବା ପୂଜା ଅନୁଷ୍ଠିତ ହେଉଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି,
ବଡ଼ ଠାକୁରଙ୍କର ବଳଭଦ୍ରଙ୍କର ରଥର ମୋଡ଼ରେ କିଛିଟା ଅସୁବିଧା ଥାଇପାରେ। ରଥ ଟଣା କାର୍ଯ୍ୟ ହେଉ କିମ୍ବା ଦେବନୀତିର ଯେକୌଣସି ପର୍ଯ୍ୟାୟ ହେଉ, ସବୁକିଛି ମହାପ୍ରଭୁଙ୍କ ଆଶୀର୍ବାଦରେ ଏବଂ ଇଚ୍ଛାରେ ହିଁ ସମାପିତ ହୋଇଥାଏ। ସବୁ ଦେବନୀତି ଠିକ୍ ସମୟରେ ହିଁ ସମାପିତ ହୋଇଛି, ତେଣୁ ଏହା ମହାପ୍ରଭୁଙ୍କର ଆଶୀର୍ବାଦ ବୋଲି ଆମେ ଧରିବା। ପୁନର୍ବାର ସକାଳ 9:30 ପୁଣି ରଥ ଟଣା କାର୍ଯ୍ୟ ଆରମ୍ଭ ହେବ। ଏଇଟା ପ୍ରଥମ ଅବକାଶ ନୀତି ପରେ ଏବଂ ଏଇଟା ପ୍ରଥମ ଥର ପାଇଁ ନୁହେଁ ଆମର ରଥ ଟଣା ହେଉଛି। ଆଗରୁ ବହୁତ ବାର ଶ୍ରୀଗୁଣ୍ଡିଚା ଯାତ୍ରାର ପରଦିନ ବି ରଥ ଟଣା କାର୍ଯ୍ୟ ସମାପିତ ହୋଇଥାଏ।
ଗତକାଲି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍କିତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଶେଷ ହେବା ପରେ ଅପରାହ୍ନ 4:30 ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ରଥଯାତ୍ରା ଦେଖିବା ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ପୁରୀ ଯାଇଥିଲେ। ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆଜିଠାରୁ ପୁଣି ଆରମ୍ଭ ହେବ। 8 ଦିନ ମଧ୍ୟରେ ମରାମତି କାର୍ଯ୍ୟ ଶେଷ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ମରାମତି ସମୟରେ ପ୍ରାୟ 90 ପଥର ବଦଳାଯାଇ ନୂଆ ପଥର ଖଞ୍ଜାଯିବ। ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ପୂର୍ବରୁ ମରାମତି କାର୍ଯ୍ୟ ଶେଷ କରିବା ଲାଗି ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଦଳ ଦୈନିକ 2 ପର୍ଯ୍ୟାୟରେ କାର୍ଯ୍ୟ କରିବେ। ଅନ୍ୟପକ୍ଷରେ ବାହାର ରତ୍ନଭଣ୍ଡାର କବାଟକୁ ବର୍ମାଟିକ୍ କାଠ ବ୍ୟବହାର କରି ସୁନା ଛାଉଣି କରିବାକୁ ଯୋଜନା କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ଜଣାପଡ଼ିଛି। ଆସନ୍ତା ସୋମବାର 30 ପୂର୍ବାହ୍ନ 10:30 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜନ ଅଭିଯୋଗ ଶୁଣାଣି କରିବେ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭିଯୋଗ ଶୁଣାଣି କରାଯିବ। ଏଥିଲାଗି ଗତକାଲିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। ସର୍ବାଧିକ 1000 ଜଣ ପଞ୍ଜିକରଣ କରିବା ପର୍ଯ୍ୟନ୍ତ ପୋର୍ଟାଲ୍ ଖୋଲା ରହିବ। ଆଗ୍ରହୀ ଜନସାଧାରଣ janashunani.odisha.gov.in ପୋର୍ଟାଲ୍ରେ କିମ୍ବା ଜନଶୁଣାଣି ମୋବାଇଲ୍ ଆପ୍ ଜରିଆରେ ପଞ୍ଜିକରଣ କରିପାରିବେ। ରାଜ୍ୟ ସରକାର ଖୁବ୍ ଶୀଘ୍ର 109 ଶବ ବାହନ ସେବା ଆରମ୍ଭ କରିବେ। 108 ଆମ୍ବୁଲାନ୍ସ ସେବା ମାର୍ଗଦର୍ଶିକା ଅନୁଯାୟୀ ଏହା ଦେୟମୁକ୍ତ ହେବ। ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଶବବାହକ ସେବା ସମ୍ପର୍କରେ ଘୋଷଣା କରିସାରିଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିୟମାବଳୀ ପ୍ରସ୍ତୁତ କରାଯିବ। ଆସନ୍ତା ଜୁଲାଇ 2 ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏହି ବିଷୟରେ ବିସ୍ତୃତ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ଅନୁସୂଚିତ ଜାତି ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ଓ ମୋଜା ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ସମଗ୍ର ଶିକ୍ଷା ପିଏମ୍ ଶ୍ରୀ ଏବଂ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଗୋଟିଏ ହଳ ଜୋତା, ଦୁଇ ହଳ ମୋଜା, ଗୋଟିଏ ଟ୍ରାକ୍ ପ୍ୟାଣ୍ଟ ଓ ଟି ସାର୍ଟ, ଗୋଟିଏ ଟୋପି ଓ ପରିଚୟପତ୍ର ପ୍ରଦାନ କରାଯିବ। ଓସେବା ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଆସନ୍ତା ମାସ 15 ସୁଦ୍ଧା ଏହା ଯୋଗାଇ ଦିଆଯିବ। ରାଜ୍ୟରେ ବିଏଡ୍ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗ ହେବା ପରେ ନାମଲେଖା ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବିଷୟରେ ବିଶେଷଜ୍ଞ କମିଟି ଗଠନ କରିବାକୁ ରାଜ୍ୟ ପ୍ରବରଣ ମଣ୍ଡଳୀ ଏସ୍ଏସ୍ବିକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷଜ୍ଞମାନେ ପୁଣି ଥରେ ପ୍ରଶ୍ନର ଉତ୍ତର ଯାଞ୍ଚ କରିବା ପରେ ପରିବର୍ତ୍ତିତ ପରୀକ୍ଷା ଫଳ ସହ ପୁଣି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ ଗତ 10 ମଧ୍ୟରେ ସାଇବର ଅପରାଧ ମାମଲା ସମ୍ପର୍କିତ ତଥ୍ୟ ମାଗିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟର ଟେଲିକମ୍ ବିବାଦ ସମାଧାନ ଓ ଆପିଲେଟ୍ ଟ୍ରିବ୍ୟୁନାଲ୍ ରାଜ୍ୟରେ ପଞ୍ଜିକୃତ ଓ ସମାଧାନ ହୋଇଥିବା ସାଇବର ଅପରାଧ ମାମଲା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ତଥ୍ୟ ମାଗିଥିବା ଜଣାପଡ଼ିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଜି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ 11 ଜିଲ୍ଲାରେ ବର୍ଷା ଏବଂ ପବନ ନେଇ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32 ମିନିଟ୍ରେ।